ଶ୍ରୀରାମ ମୁଣ୍ଡ ସୀତା ତୋଳି ଧରି ରୋଦନ ଉଚ୍ଚେ କରନ୍ତି ସୁନ୍ଦରୀ ଆହା ଅଯୋଧ୍ୟା ଦେଶ ଦଣ୍ଡଧାରୀ କେଣେ ଛାଡ଼ି ଗଲ ଅନାଥ କରିହେ କି ବୁଦ୍ଧି କରିବି ମୁହି ଯେ କି ବୁଦ୍ଧି କରିବି ମୁହି ଦଶ ଦିଗ ମୋତେ ଅନ୍ଧାର ଦିଶୁଛି ମୃତ ପିଣ୍ଡ ଚାହିଁ କରି ଯେ କି ବୁଦ୍ଧି କରିବି ମୁହି ସବୁ କଥା ତ ଜାଣ ପ୍ରାଣ ନା ନିଶାରେ ଜାଗ୍ରତ ନହିଲ ଯାହା ବ୍ରହ୍ମାଣ୍ଡ ଭେଦି ପାରେ ଯାର ସର ତାହାକୁ ମାଇଲା ପ୍ରହସ୍ତ ଛାର ସେ ହେଲା ବିଚିତ୍ର କଥା ଯେ ହେଲା ବିଚିତ୍ର କଥା ବିହି ଏହା ମୋର କରମେ ଲେଖିଲା ହେଲି ବିଧବା ଗଣିତା ଯେ ହେଲି ବିଧବା ଗଣିତା ହା ମଧୁର ମୂର୍ତ୍ତି ଚାପଧାରୀ ତୁମ୍ଭଙ୍କୁ ଅପୂର୍ବ କେବଳ ସ୍ତ୍ରୀ ମୋଛାର ପାଇଁ ଏଥ କୁଅଇଲ ଛାର ଅସୁର ହାତେ ପ୍ରାଣ ଦେଲ ସେ ପାପି କରମ ହୀନ ଯେ ମୁଁ ପାପି କରମ ହୀନ ଆହା କରିବାକୁ ସାହା କେହି ନାହିଁ କେ ଜାଣିବ ମୋର ମନ ଯେ ମୁଁ ପାପି କରମ ହୀନ କୋଳ ବିହୀନ ଯେ ତଳେ ଶୁଆ ଜୀବ ଜୀବନ ବୋଲି ବୋଲୁଥା ଏବେ ତ ଏକା କରି ଗଲ ଛାଡ଼ି ମୋଶିରେ ଆକାଶ ନ ପଡ଼େ ମାଡ଼ି ସେ ନିର୍ଲଜ ପ୍ରାଣ ରହିଛି ହେ ନିର୍ଲଜ ପ୍ରାଣ ରହିଛି ତୁମ୍ଭ ଧନୁସର ମୁଣ୍ଡ ଦେଖି ଆଖି ଫୁଟି ଯାହା ନ ଯାଉଛି ହେ ନିର୍ଲଜ ପ୍ରାଣ ରହିଛି ତୁମ୍ଭେ ତ ମୋହ ଲାଗି ନାଶ ଗଲ ଲକ୍ଷ୍ମଣଙ୍କୁ କିମ୍ପା ଅନାଥ କଲ ସାବତ ଗୁଣ ଦୋଷ ନ ଘେନିଣ ବନକୁ ଆସିଲା ତୁମ୍ଭ ସଙ୍ଗେଣ ସେ ମନ ଜାଣି ସେ ବି ଥିଲା ଯେ ମନ ଜାଣି ସେ ବି ଥିଲା ଅକାରଣେ ସିନା ସୁମିତ୍ରା ନନ୍ଦନ ଏତେ କ ଦୁଃଖ ସହିଲା ଯେ ମନ ଜାଣି ସେ ବି ଥିଲା ଅଯୋଧ୍ୟାରେ ଏବାର ତା ଶୁଣିଲେ କୌଶଲ୍ୟା କି ପ୍ରାଣ ରଖିବେ ଭଲେ ସୁମିତ୍ରା ଦେବୀ ଆକୁଳ ହୋଇବେ। ଭରତ ଶତ୍ରୁଘ୍ନ ଝୁରି ମରିବେ ସେ ସୂର୍ଯ୍ୟ ବଂଶ ଗଲା ନାଶ ଯେ ସୂର୍ଯ୍ୟ ବଂଶ ଗଲା ନାଶ ଚିନ୍ତା ସମୁଦ୍ର ମଧ୍ୟ ଭେଳା ବୁଡ଼ିଲା କହେ ସଦାଶିବ ବୈଶ୍ୟ ଯେ କହେ ସଦାଶିବ ବୈଶ୍ୟ। ଶନ ସମୟେ ଆସି ରାବଣର ଚାର କହେ ଅରାତି ଗଞ୍ଜନ ଆହେ ଲଙ୍କେଶ୍ୱର ଶ୍ରୀରାମର ସୈନ୍ୟ ଗଡ଼େ ଡେଇଣ ପଶିଲେ ସୁବର୍ଣ୍ଣମୟୀ ଲଙ୍କାକୁ ହୁର ଜୁର କଲେ। ଏହା ଶୁଣି ରାବଣ ଯେ ତର ତରେ ଗଲା ସେହି କ୍ଷଣି ମାୟା ମୁଣ୍ଡ ଅଦୃଶ୍ୟ ହୋଇଲା। ସୀତା ମାୟା ବୋଲି ଚିନ୍ତା ଉପେକ୍ଷିଲେ ଶ୍ରୀରାମ ନାମ ଶୁଣିଣ ହରସ ହୋଇଲେ। ରାବଣ ଯାଇ ଉତ୍ତର ଦ୍ୱାରରେ ମିଳିଲା ଦିନ ସଦାଶିବ ଏହା ଗୀତରେ କହିଲା। ସୈନ୍ୟମୁଖ ଚାହିଣ ରାବଣ ଆଜ୍ଞା ଦେଲା ମାର ବାନରଙ୍କୁ ବେଢ଼ି ବୋଲିଣ କହିଲା। ଆଜ୍ଞା ପାଇ ଅସୁରେ ସେ କଲେ ଘୋର ରଣ ସେଲ ଚକ୍ର କୁନ୍ତ ସର କଲେ ପ୍ରହାରଣ। ବାନର ମାରନ୍ତି ତରୁ ଶିଳାକୁ ଧରିଣ ବେଳୁ ବେଳ ସଂଗ୍ରାମ ବଢ଼ିଲା ପ୍ରଖରିଣ। ଆକାଶ ମାର୍ଗରେ ରଥ ଟେକିଲା କନେଇ ଶ୍ରୀରାମ ଥାଟକୁ ବେଗେ ଦେଲା କନାଇ। ଦେଖିଲା ରାମ ଲକ୍ଷ୍ମଣ ମଧୁର ମୂରତି ଅନେକ ପ୍ରଶଂସା କଲା ପୁଲସ୍ତ୍ୟର ନାତି। ପାଶେ ଦେଖିଲା ଯେ ବିଭୀଷଣ ବୀର ବୋଇଲା ଏହାର ଯୋଗୁ ହେଲା ଏତେ ଦୂର। ଗଦାଏ ମାରି ଏହାର ଘେନି ବିପରାଣ ଏତେ ପାଞ୍ଚିଣ ଗଦାଏ ମାଇଲା ରାବଣ। ଶୂନ୍ୟ ଡେଇଁ ହନୁମନ୍ତ ଗଦା ଧରି ନେଲା ଦିନ ସଦାଶିବ ଏହା ଗୀତରେ କହିଲା। ରଥ ଛାୟାରେ ଅନ୍ଧାର ଦିଶନ୍ତେଣ ମହି ବିଭୀଷଣ ଚାହିଣ ପୁଛନ୍ତି ରଘୁସାଇ। ଦିବସେ ଅନ୍ଧାର କିମ୍ପା ହେଲା ରଣ ଭୂଇ ଶୁଣି କର ପତ୍ର ଯୋଡ଼ି ବିଭୀଷଣ କହି। ରାବଣ ଶୂନ୍ୟରେ ସୈନ୍ୟ କଳୁଛି ଗୋସାଇ ରଥ ଚକ୍ର ଛାୟାରେ ଅନ୍ଧାର ଦିଶେ ମହି। ଏହା ଶୁଣି ତୀକ୍ଷ୍ଣ ସର ଧନୁରେ ବସାଇ ଛତ୍ର କାଟ ବୋଲିଣ ପେଶିଲେ ରଘୁସାଇ। ଘୋର ରଡ଼ି କରିଣ ସେ ସର ଚଳିଗଲା ରାବଣ ଛତ୍ର କାଟି ସମୁଦ୍ରେ ପକାଇଲା। କହି ଭୟ ମନେ ରାବଣ ଗମିଲା ବୋଲେ ସଦାଶିବ ଗଡ଼େ ପ୍ରବେଶ ହୋଇଲା ଏତେ କହି ଭୟ ମନେ ରାବଣ ଗମିଲା ବୋଲେ ସଦାଶିବ